ନାମ ଚିନ୍ତା ଥାଉ ଯେ ଆମ କଲେଜରେ ମୁଁ ଗୋଟେ ଜବ୍ କରିବାକୁ ଯାଉଛି, ଥରେ ଶିଖେଇବ ପିଲାମାନଙ୍କୁ। ତାହେଲେ ଥରେ ଥିଲେ କିଏ ଘୋଡ଼ା ଅଣ୍ଡା ଖାଇଛ? ଗୋଟେ ପିଲାରେ କହିଲା ମୁଁ ଘୋଡ଼ା ଅଣ୍ଡା ଖାଇଛି। ମୁଁ ଘୋଡ଼ା ଅଣ୍ଡା ଖାଇଛି। ଶିକ୍ଷକ କହିଲେ ହରେ ମୂର୍ଖ, ଘୋଡ଼ା କେବେ ଅଣ୍ଡା ଦେଲାଣି? ନା ହଉ ସାର୍, ମୁଁ ଗଲାପରେ ମୋ ମା ସିଝେଇକି ଘୋଡ଼ା ଘୋଡ଼େଇ ଅଣ୍ଡାକୁ ଘୋଡ଼େଇକି ରଖିଥାଉଛି, ମୋରେ ଖାଉଛି। ଥ୍ୟାଙ୍କ ୟୁ।